ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଅପରେସନ୍ ସିନ୍ଦୁରରେ ଭାରତୀୟ ବାୟୁସେନା ଦେଶ ଓ ବିଦେଶରେ ଭାରତକୁ ଗର୍ବିତ କରିଛି, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ ତୁର୍କୀର ଅନେକ ଶିକ୍ଷାନୁଷ୍ଠାନ ସହ ବୁଝାମଣାପତ୍ର ବାତିଲ। ପପୁଆ ନ୍ୟୁଗିନିରେ ପୋଲିଓ ବ୍ୟାପିଥିବାରୁ ତୁରନ୍ତ ଟିକାକରଣ ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆହ୍ୱାନ। ଏବଂ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଫଟୋଚିତ୍ର ଦେଇ ସଫଳତା ବର୍ଣ୍ଣନା କରୁଛି ପାକିସ୍ତାନ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅପରେସନ୍ ସିନ୍ଦୁରର ସଫଳତା ନେଇ ଭାରତୀୟ ବାୟୁସେନାକୁ ପ୍ରଶଂସା କରିଛନ୍ତି। ଶ୍ରୀ ସିଂ କହିଛନ୍ତି, ଦେଶ ଏବଂ ବିଦେଶରେ ଭାରତୀୟ ବାୟୁସେନା ଦେଶକୁ ଗର୍ବିତ କରିଛି। ଆଜି ଭୁଜ୍ସ୍ଥିତ ବାୟୁସେନା କେନ୍ଦ୍ରରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ସିଂ କହିଛନ୍ତି, ପାକିସ୍ତାନରେ ଗଢ଼ି ଉଠିଥିବା ଆତଙ୍କୀ ଭିତ୍ତିଭୂମିକୁ ଦେଶର ବାୟୁସେନା ମାତ୍ର 23 ମିନିଟ୍ ମଧ୍ୟରେ ଧ୍ୱଂସ କରିଥିଲା।
ଅପରେସନ୍ ସିନ୍ଦୁର କେ ଦୌରାନ ଜୋ କୁଛ ଭି ଆପନେ କିଆ ହୈ ସମସ୍ତ ହିନ୍ଦୁସ୍ତାନୀଙ୍କୁ ଚାହେ ଓ ଭାରତ କେ ରହନେ ୱାଲେ ହୋ ଅଥବା ଦୁନିଆ କେ ଦୂସରେ ଦେଶୋ ମେ ରହନେ ୱାଲେ ହୋ ସଭି ଗୌରବାନ୍ୱିତ ହୁଏ। ଭାରତୀୟ ବାୟୁସେନା କେ ଲିଏ ସିର୍ଫ 23 ମିନଟ ୟେ କାଫି ଥେ। ପାକିସ୍ତାନ କି ସରଜମିନ ପର ପଲ ରହେ ଆତଙ୍କ କେ ଅଜଗର କୋ କୁଚଲନେ କେ ଲିଏ ବର୍ବାଦ ନେ କରକେ ଦିଖାୟା ହୈ।
ଆତଙ୍କବାଦ ଏବଂ ଆତଙ୍କବାଦ ସମର୍ଥିତ କାର୍ଯ୍ୟକଳାପକୁ ଭାରତୀୟ ସାମରିକ ଶକ୍ତି ଏବଂ ପ୍ରସ୍ତୁତି କିଭଳି ଭାବରେ ଦୃଢ଼ ଜବାବ ଦେଇପାରେ ତାହା ସାରା ବିଶ୍ୱ ଦେଖିଲା ବୋଲି ଶ୍ରୀ ସିଂ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, କେବଳ ଯେ ସଶସ୍ତ ବାହିନୀ ଶତ୍ରୁମାନଙ୍କୁ ନିପାତ କରିଛି ତାହା ନୁହେଁ, ବରଂ ସେମାନଙ୍କର ମୂଳ ଢାଞ୍ଚାକୁ ଦୋହଲାଇ ଦେଇଛି।
खुद 1965 में 1971 में पाकिस्तान के खिलाफ हमारी जीत का भी साक्षी रहा है और आज एक बार फिर यह भूज पाकिस्तान के खिलाफ हमारी जीत का साक्षी बना है। इसकी मिट्टी में देशभक्त की खुशबू है और यहां के जवानों में भारत की सुरक्षा का एक अडिग संकल्प भी है।
ଅନେକଗୁଡ଼ିଏ ଭାରତୀୟ ବିଶ୍ୱବିଦ୍ୟାଳୟ ତୁର୍କୀର ଶିକ୍ଷାନୁଷ୍ଠାନ ସହ ବୁଝାମଣାପତ୍ର ବାତିଲ କରିଛନ୍ତି। ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦିଲ୍ଲୀସ୍ଥିତ ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟ ତୁର୍କୀ ସରକାରଙ୍କ ଅଧୀନସ୍ଥ ସମସ୍ତ ଶିକ୍ଷାନୁଷ୍ଠାନ ସହ ହୋଇଥିବା ବୁଝାମଣା ତୁରନ୍ତ ବାତିଲ କରିବା ଲାଗି ଘୋଷଣା କରିଛି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଜାମିଆ ପକ୍ଷରୁ କୁହାଯାଇଛି, ଏହା ଦେଶ ସହ ଏକ ହୋଇ ରହିଛି। ଅନ୍ୟପକ୍ଷରେ ହାଇଦ୍ରାବାଦ ସ୍ଥିତ ମୌଲାନା ଆଜାଦ ରାଷ୍ଟ୍ରୀୟ ଉର୍ଦ୍ଦୁ ବିଶ୍ୱବିଦ୍ୟାଳୟ ମଧ୍ୟ ତୁର୍କୀର ୟୁନୁସ୍ ଏମ୍ଏର୍ ପ୍ରତିଷ୍ଠାନ ସହ ବୁଝାମଣାପତ୍ର ବାତିଲ କରିଛି। ପୂର୍ବରୁ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ବୁଝାମଣାପତ୍ର ବାତିଲ କରିଥିଲା। ଅପରେସନ୍ ସିନ୍ଦୁର ସମୟରେ ପାକିସ୍ତାନକୁ ତୁର୍କୀ ସମର୍ଥନ ଯୋଗାଇବା ବିଷୟ ସ୍ୱଷ୍ଟ ହେବା ପରେ ଭାରତ ତୁର୍କୀର ସମସ୍ତ ଉତ୍ପାଦ ଓ ପର୍ଯ୍ୟଟନ ଶିଳ୍ପକୁ ବୟକଟ୍ କରିଛି। ଏ ସମ୍ପର୍କରେ ଏକ ରିପୋର୍ଟ।
दिल्ली में जामिया मिलिया इस्लामिया ने तुर्की की सरकार से संबद्ध संस्थानों के साथ सभी समझौतों को तत्काल रद्द करने की घोषणा की है। सोशल मीडिया पोस्ट में विश्वविद्यालय ने बताया कि वह देश के साथ मजबूती से खड़ा है। हैदराबाद में मौलाना आजाद राष्ट्रीय उर्दू विश्वविद्यालय ने भी हाल की घटनाओं के बाद तुर्की में यूनुस एमरे संस्थान के साथ अपने अकादमिक समझौते को तत्काल प्रभाव से रद्द कर दिया है। ये निर्णय पाकिस्तान के प्रति तुर्की द्वारा प्रबल समर्थन किए जाने तथा आतंक की ठिकानों पर भारत के हाल की कार्रवाई की आलोचना के परिणाम स्वरूप आए हैं। प्रमुख रणनीतिक और रक्षा मुद्दों पर पाकिस्तान के साथ तुर्की के गठबंधन के कारण भारत में इसके उत्पादों और पर्यटन के बहिष्कार की भी मांग उठने लगी है। समाचार कक्ष से प्रियंका अरोड़ा।
ଭାରତ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ ଅର୍ଥନୀତି ବୋଲି ଜାତିସଂଘ କହିଛି। ଜାତିସଂଘର ବିଶ୍ୱ ଅର୍ଥନୈତିକ ସ୍ଥିତି ଏବଂ ସମ୍ଭାବନାର ମଧ୍ୟବାର୍ଷିକ ରିପୋର୍ଟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି 6.3% ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି। ଜାତିସଂଘର ବରିଷ୍ଠ ଅର୍ଥନୀତିଜ୍ଞ ଇନ୍ଗୋ ପିଟରଲେ କହିଛନ୍ତି, ସାର୍ବଜନୀନ ନିବେଶ ଏବଂ ଖର୍ଚ୍ଚ ଦ୍ୱାରା ଏହି ବୃଦ୍ଧି ଘଟିବାର ସମ୍ଭାବନା ରହିଛି। ରିପୋର୍ଟ ଅନୁଯାୟୀ ଭାରତର ଅଭିବୃଦ୍ଧି ଆସନ୍ତା ବର୍ଷ 6.4% ପାଖାପାଖି ରହିବ। 2025ରେ ବିଶ୍ୱ ଅଭିବୃଦ୍ଧି 2.4% ବୃଦ୍ଧି ପାଇବା ନେଇ ଅନୁମାନ କରାଯାଇଛି, ଯାହା ଏକ ଦୁର୍ବଳ ମାନଦଣ୍ଡକୁ ସୂଚିତ କରୁଛି। ରିପୋର୍ଟରେ କୁହାଯାଇଛି, 2024ରୁ 2025 ପର୍ଯ୍ୟନ୍ତ ମୁଦ୍ରାସ୍ଫୀତି ହାର 4.9ରୁ 4.3କୁ ହ୍ରାସ ପାଇବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପପୁଆ ନିୟୁଗିନିରେ ପୋଲିଓ ବ୍ୟାପୁଥିବାରୁ ତୁରନ୍ତ ଟିକାକରଣ ଆରମ୍ଭ କରିବା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆହ୍ୱାନ ଦେଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପପୁଆ ନିୟୁଗିନିର ତଟବର୍ତ୍ତୀ ଅଞ୍ଚଳରେ ସୁସ୍ଥ ଶିଶୁଙ୍କ ଦେହରେ ଅତ୍ୟଧିକ ସଂକ୍ରମଣ ସୃଷ୍ଟି କରୁଥିବା ପୋଲିଓ ଭୂତାଣୁ ଠାବ କରାଯାଇଛି। ବିଶେଷକରି ପୋଲିଓ ଭାଇରସ୍ ଦ୍ୱାରା ସଂକ୍ରମିତ ବ୍ୟକ୍ତିର ଶ୍ୱାସକ୍ରିୟା ଏବଂ ଶ୍ୱାସକ୍ରିୟା ସହ ସମ୍ପର୍କିତ ଅନ୍ୟ କେତେକ ବିପଜ୍ଜନକ ରୋଗ ସୃଷ୍ଟି ହୋଇଥାଏ। 5 ବର୍ଷରୁ କମ୍ ବୟସର ଶିଶୁଙ୍କୁ ଏହା ଅଧିକ ଆକ୍ରାନ୍ତ କରିଥାଏ। ବିଶ୍ୱରୁ ପୋଲିଓର ମୂଳୋତ୍ପାଟନ ପାଇଁ ଉଦ୍ୟମ କରାଯାଉଥିବା ବେଳେ ପପୁଆ ନିୟୁଗିନି ସମେତ ଅନ୍ୟ କେତେକ ଅଞ୍ଚଳରେ ପୋଲିଓ ସଂକ୍ରମଣ ଜାରି ରହିଛି। ସୂଚନାଯୋଗ୍ୟ 2000 ପପୁଆ ନିୟୁଗିନିକୁ ପୋଲିଓମୁକ୍ତ ଘୋଷଣା କରାଯାଇଥିଲେ ମଧ୍ୟ 2018 ପୁଣି ପୋଲିଓ ସଂକ୍ରମଣ ଦେଖାଦେବା ଚିନ୍ତାଜନକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ଆତଙ୍କବାଦକୁ ସମର୍ଥନ କରିବା କ୍ଷେତ୍ରରେ ପାକିସ୍ତାନ ଆପଣାଉଥିବା ଭିନ୍ନ ଭିନ୍ନ ଉପାୟଗୁଡ଼ିକ ଉଜାଗର ହେବାରେ ଲାଗିଛି। ଆତଙ୍କବାଦୀ ଗୋଷ୍ଠୀ ଓ ସଂଗଠନକୁ ଆର୍ଥିକ ସହାୟତା ଯୋଗାଇ ଦେବା ନେଇ ପ୍ରମାଣଯୋଗ୍ୟ ତଥ୍ୟ ମଧ୍ୟ ମିଳିଛି। ଏକ ବ୍ରିଟିଶ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ମହମ୍ମଦ ଆସିଫ୍ କହିଛନ୍ତି, ପାକିସ୍ତାନ ଗତ 3 ଦଶନ୍ଧି ହେବ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକୁ ସମସ୍ତ ସହାୟତା ଯୋଗାଇ ଦେଉଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପ୍ରମାଣ କରୁଛି ଯେ ଆଞ୍ଚଳିକ ଅସ୍ଥିରତା ସୃଷ୍ଟି କରିବା ଦିଗରେ ପାକିସ୍ତାନର ପ୍ରମୁଖ ଭୂମିକା ରହିଛି। ବିଶ୍ୱରେ କୂଟନୈତିକ ସ୍ତରରେ ପାକିସ୍ତାନ ଧୀରେ ଧୀରେ ଅଲଗା ହେବାକୁ ବସିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଏବଂ ପାକ୍ ଅଧିକୃତ ଜମ୍ମୁ କାଶ୍ମୀରର 9 ଆତଙ୍କୀ ଶିବିର ଉପରେ ଅପରେସନ୍ ସିନ୍ଦୁରରେ ଭାରତର ଆକ୍ରମଣ ପରେ ପାକିସ୍ତାନର ବାସ୍ତବତା ସାରା ବିଶ୍ୱ ଜାଣିପାରିଛି। ଲସ୍କର ଏ ତୟବା ଏବଂ ଜୈସ୍ ଏ ମହମ୍ମଦ ଭଳି ଆତଙ୍କୀ ଗୋଷ୍ଠୀଗୁଡ଼ିକର ଭିତ୍ତିଭୂମିକୁ ଭାରତୀୟ ସଶସ୍ତ୍ର ବାହିନୀ ନଷ୍ଟ କରିବା ଏବଂ ପାକିସ୍ତାନର ପାରମ୍ପରିକ ବନ୍ଧୁରାଷ୍ଟ୍ର କୁହାଯାଉଥିବା ସାଉଦି ଆରବ, ୟୁଏଇ ଏବଂ ଚୀନ୍ ଏହି କାର୍ଯ୍ୟରେ ସହାୟତା ନ କରିବା ମଧ୍ୟ ତାହା ପ୍ରମାଣିତ କରୁଛି। ଜାତିସଂଘର ସୁରକ୍ଷା ପରିଷଦ ମଧ୍ୟ ପାକିସ୍ତାନର ଆତଙ୍କବାଦୀ ଗୋଷ୍ଠୀକୁ ସମର୍ଥନ ନେଇ ଉଦ୍ବେଗ ପ୍ରକାଶ କରିଛି। ଆତଙ୍କବାଦ ବିରୁଦ୍ଧରେ ଅପରେସନ୍ ସିନ୍ଦୁରର ସଫଳତା ପରେ ସାରା ଦେଶ ଭାରତୀୟ ସେନାର ବୀରତ୍ୱ ଏବଂ ସାହସ ପ୍ରତି ସମ୍ମାନ ପ୍ରଦର୍ଶନ କରୁଛି। ସଶସ୍ତ୍ର ବାହିନୀ ପ୍ରତି ସମ୍ମାନ ସ୍ୱରୂପ ଆକାଶବାଣୀ ସମାଚାର ବିଭାଗ ପକ୍ଷରୁ ଏକ ବିଶେଷ ଫିଚର ଉପସ୍ଥାପନ କରାଯାଉଛି। ଏହି କ୍ରମରେ ଆଜି ପରମବୀର ଚକ୍ର ବିଜେତା କ୍ୟାପ୍ଟେନ୍ ମନୋଜ କୁମାର ପାଣ୍ଡେଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା। କ୍ୟାପ୍ଟେନ୍ ପାଣ୍ଡେ କାର୍ଗିଲ୍ ଯୁଦ୍ଧ ସମୟରେ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲାର ଅଧିବାସୀ କ୍ୟାପ୍ଟେନ୍ ମନୋଜ କୁମାର ପାଣ୍ଡେ ଜାତୀୟ ପ୍ରତିରକ୍ଷା ଏକାଡେମୀ ଏବଂ ଭାରତୀୟ ସାମରିକ ଏକାଡେମୀରେ ଯୋଗଦେବା ପରେ 1ଦଶ ଗୋର୍ଖା ରାଇଫଲ୍ସର 1ମ ବାଟାଲିୟନ୍ରେ ଲେଫ୍ଟନାଣ୍ଟ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ସେ ତାଙ୍କ କ୍ୟାରିୟରରେ ଅନେକଗୁଡ଼ିଏ ସାହସିକ ପ୍ରଦର୍ଶନ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲେ। ସେ କହିଥିଲେ, ଯଦି ମୋ ସାମ୍ନାକୁ ମରଣ ବି ଆସେ ମୁଁ ତାକୁ ହତ୍ୟା କରିବାକୁ ପଛାଇବି ନାହିଁ। 1999 ଜୁଲାଇ 2 ଏବଂ 3 ରାତିରେ କ୍ୟାପ୍ଟେନ୍ ପାଣ୍ଡେଙ୍କ ଟିମ୍ ଖଲୁବର ଅଞ୍ଚଳକୁ ଅଗ୍ରସର ହୋଇଥିଲା। ଶତ୍ରୁପକ୍ଷରୁ ପ୍ରବଳ ଗୁଳି ଚାଳନା ସତ୍ତ୍ୱେ ସେ 1ମ ପଏଣ୍ଟ ଦଖଲ କରିଥିଲେ। ଶତ୍ରୁପକ୍ଷକୁ କଡ଼ା ଜବାବ ଦେଇ ସେ 4 ଶତ୍ରୁ ସୈନିକଙ୍କୁ ନିପାତ କରିବା ସହ 2ୟ ପଏଣ୍ଟ ମଧ୍ୟ ଦଖଲ କରିବାରେ ସଫଳ ହୋଇଥିଲେ। ସେତେବେଳକୁ କ୍ୟାପ୍ଟେନ୍ ପାଣ୍ଡେଙ୍କ କାନ୍ଧ ଓ ଗୋଡ଼ରେ ଗୁଳି ବାଜିବା ଫଳରେ ସେ ଆହତ ହୋଇଥିଲେ। ତେବେ ଦେଶ ପାଇଁ ସର୍ବୋଚ୍ଚ ସାହସିକ ପ୍ରଦର୍ଶନ କରି 4ର୍ଥ ପଏଣ୍ଟ ଅକ୍ତିଆର କରିଥିଲେ ଏବଂ ଆହତ ଅବସ୍ଥାରେ ମଧ୍ୟ ଗ୍ରେନେଡ୍ ପରିଚାଳନା କରିଥିଲେ ଏବଂ ଶେଷରେ ଖଲୁବର ଅଞ୍ଚଳ ଦଖଲ କରିଥିଲେ। ଭାରତୀୟ ସାମରିକ ଇତିହାସରେ ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେଙ୍କ ଅଦମ୍ୟ ସାହସ ଏବଂ ସର୍ବୋଚ୍ଚ ପ୍ରଦର୍ଶନକୁ ଆଜି ମଧ୍ୟ ସ୍ମରଣ କରାଯାଏ। ଏଥିପାଇଁ ତାଙ୍କୁ ଦେଶର ସର୍ବୋଚ୍ଚ ସାମରିକ ସମ୍ମାନ ପରମବୀର ଚକ୍ର ପ୍ରଦାନ କରାଯାଇଥିଲା। ଅପରେସନ୍ ସିନ୍ଦୁରରେ ପାକିସ୍ତାନ ବାୟୁସେନାର ପ୍ରବଳ କ୍ଷୟକ୍ଷତି ସତ୍ତ୍ୱେ ଏବେ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଫଟୋଚିତ୍ର ଓ ବାର୍ତ୍ତା ପ୍ରଚାର କରି ନିଜ ବାୟୁସେନାକୁ ଆକାଶର ରାଜା ବୋଲି ପାକିସ୍ତାନ ପ୍ରଚାର କରୁଛି। ଅପରେସନ୍ ସିନ୍ଦୁରରେ ପାକିସ୍ତାନ ବାୟୁସେନା ଓ ବାୟୁସେନାର ବିମାନକୁ ଭାରତୀୟ ବାୟୁସେନା କଡ଼ା ଜବାବ ଦେଇଥିଲା। ତେବେ ଆଜି ଲଣ୍ଡନରୁ ପ୍ରକାଶ ପାଉଥିବା ଦ ଡେଲି ଟେଲିଗ୍ରାଫ ଖବରକାଗଜର ଏକ ସମ୍ବାଦ ଓ ଫଟୋକୁ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରି ପାକିସ୍ତାନ ପ୍ରଶଂସା ସାଉଣ୍ଟିବାକୁ ଚେଷ୍ଟା କରୁଛି। ପରୀକ୍ଷା ନିରୀକ୍ଷା ପରେ ଜଣାପଡ଼ିଛି ଯେ ଦୈନିକ ସମ୍ବାଦପତ୍ର ଦ ଟେଲିଗ୍ରାଫରେ ଏପରି କୌଣସି ଫଟୋଚିତ୍ର ବା ସମ୍ବାଦ ପ୍ରକାଶ ପାଇନାହିଁ ଏବଂ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଫଟୋଟି କୃତ୍ରିମ ବୁଦ୍ଧିମତା ଏଆଇ ବ୍ୟବହାର କରି କରାଯାଇଛି। ଲଣ୍ଡନସ୍ଥିତ ଏକ କୋର୍ଟ ପଳାତକ ଘୋଷିତ ନିରବ ମୋଦିଙ୍କ ନୂଆ ଜାମିନ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି। ଗତକାଲି ଏହି ବେଲ୍ ପିଟିସନ୍ ପ୍ରତ୍ୟାଖ୍ୟାନ କରାଯାଇଥିବା ସୂଚନା ମିଳିଛି। ଭାରତର ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରୁ 13,000 କୋଟି ଟଙ୍କା ଠକେଇ କରିଥିବା ନିରବ ମୋଦି ଏବଂ ତାଙ୍କ ସମ୍ପର୍କୀୟ ମେହୁଲ ଚୋକ୍ସି ଲଣ୍ଡନରେ ଜେଲ୍ରେ ଅଛନ୍ତି। ଅପରେସନ୍ ସିନ୍ଦୁରରେ ଭାରତୀୟ ବାୟୁସେନା ଦେଶ ଓ ବିଦେଶରେ ଭାରତକୁ ଗର୍ବିତ କରିଛି, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ପପୁଆ ନିୟୁଗିନିରେ ପୋଲିଓ ବ୍ୟାପିଥିବାରୁ ତୁରନ୍ତ ଟିକାକରଣ ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆହ୍ୱାନ। ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ ତୁର୍କୀର ଅନେକ ଶିକ୍ଷାନୁଷ୍ଠାନ ସହ ବୁଝାମଣାପତ୍ର ବାତିଲ ଏବଂ ସାମାଜିକ ଗଣମାଧ୍ୟମରେ ମିଥ୍ୟା ଫଟୋଚିତ୍ର ଦେଇ ସଫଳତା ବର୍ଣ୍ଣନା କରୁଛି ପାକିସ୍ତାନ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଲଗ୍ଇନ୍ କରିପାରିବେ।